ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ମୋର
প্রিয় শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুব। আপনার মতামত জনাইব আমার এই ঠিকার যোগাযোগ করতু। আমার ঠিকনা আডভেন্টিস্ট মিডিয়া সেন্টার, এসডিএ মিশন কম্পাউন্ড, সালিসবুরি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori।
ঈশ্বরঙ্ক ঠারে আমি ভরসা রাখো, ভাগ দুই। নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্জমী অনুগ্রহ পরম পিতাঙ্ক মধুর নামে মু পাষ্ট পূর্ণচন্দ্র আউথরে আপন মানুকু এই কার্যক্রমে স্বাগত করুছি। সেই সর্বশক্তি পরমেশ্বর আপনকু আশীর্বাদ করন্তু। আপনকু সমস্ত প্রকার দুঃখ কষ্ট বাধা ক্লেশ ও রোগরু দূরেই রাখন্তু। শত্রু শয়তান হস্তরু সে আপনকু সুরক্ষায় রাখন্তু। তাহাঙ্ক প্রেম, তাহাঙ্ক স্নেহ, তাহাঙ্ক কৃপা, তাহাঙ্ক অনুগ্রহ সদা সর্বদা আপনক ঠারে সহবর্তী রহো। প্রিয় শ্রোতা, চলন্তু আজি আমি কিছু সময় পবিত্র শাস্ত্র বাইবল ঠো তাহাঙ্ক জীবনদায়ক বাক্য ধ্যান করিবা। আজির আলোচনা হচ্ছে ঈশ্বরঙ্ক ঠারে আমি ভরসা রখো, ভাগ দুই। ভাগ এক গতকালে আমি আলোচনা করে সারিছে, তাহলে চলন্তু ভাগ দুই আমি দেখিবা। যেপরিকি আমি দশমাংশ উপরে আলোচনা করুছে, যীশু দশমাংশ যোজনাকে রদ্দ করি নাহান্তি কি বলি যদি এইপরি প্রশ্ন পচারিবে, তাহলে না, যীশু দশমাংশ যোজনাকে রদ্দ করে নাহান্তি। হে ধিক ধর্মশাস্ত্রী ও ফারুসি মানে কপটিগণ, কারণ তুমি মেণ্ঢ অনিষ এবং কমিশনর এক দশমাংশ দিও এবং আইনর গুরুত্বপূর্ণ বিষয়গুড়িক অবহেলা করছ, ন্যায় দয়া এবং বিশ্বাস অন্য মানুষ অনাবশ্যক নকরি এসব করি উচিত। এইপরি মাথিউ তার 23:23 আমি পাওছ। বন্ধু, না, অপরপক্ষে যীশু এহাকু সমর্থন কলে যে যেহুদী মানুষ আইনর গুরুত্বপূর্ণ বিষয়গুড়িক ন্যায় দয়া বিশ্বাসকু ছাড়ি দেইথিবারু সেমানুকু ভরস ভর্জনা করুথিলে, যদিও সেমানে যত্নশীল থিলে। তারপরে সেমানুকু স্পষ্ট ভাবরে কইথিলে যে সেমানে দশমাংশ জারি রাখিবা উচিত। বন্ধু, দশমাংশ জারি রাখিবা উচিত, কিন্তু ন্যায় এবং দয়া এবং বিশ্বস্ত হওয়া বি উচিত বলে সে কইথিলে। তাহলে দশমাংশ বিষয়ে অনিশ্চয়তা অনুভব করুথিবা লোকঙ্কু ঈশ্বরঙ্ক কেউ চমৎকার প্রস্তাব দিয়ন্তি, যেউ লোক দশমাংশ পরমেশ্বরঙ্কু পাখকু আনি দিয়ন্তি বা যেউ লোক আপনা আদয়রু দশমাংশ দিয়ন্তি, তাহলে পরমেশ্বর কেউ প্রকার চমৎকার প্রস্তাব দিয়ন্তি বলি আমি দেখুছু। সে কহতি মালাকি 3:10 সর্বশক্তিমান প্রভু কহতি, সমস্ত দশমাংশ ভণ্ডার গ্রহকু আণ, এবে মতে বর্তমান চেষ্টা কর বা পরীক্ষা কর, যদি মু তুমপাই স্বর্গর ঝরকা খোলিবি নাহি এবং তুমে তুমপাই এপরি আশীর্বাদ ঢালিবি যেপরি কি যেপরি হব না, এহাকু গ্রহণ করিবাকু যথেষ্ট কঠোরি নথিব। দেখন্তু বন্ধু, কিপরি আশীর্বাদ প্রাপ্তর বিষয়ে মানে পাওছু, কিপরি ঈশ্বর মানুষ আশীর্বাদ দিয়ন্তি, যেবে আমি ঈশ্বরঙ্কু দশমাংশ দেবু, যেবে আমি দেলে, যেবে আমি দেবাকু ইচ্ছা করুছু, যদি আমি দেউছু, তাহলে পরমেশ্বর এইপরি আশীর্বাদ করিব কি আমার কোঠরি আম ঘর বি যথেষ্ট হবনি তাঙ্ক আশীর্বাদ প্রাপ্ত পাইবা পারে, মানে ଏତେ ପ୍ରଚୁରରେ ତାଙ୍କ ଆଶୀର୍ବାଦ ଆସିବ। ସେ କୁହନ୍ତି ମୋତେ ବର୍ତ୍ତମାନ ପରୀକ୍ଷା କରି ଦେଖ, ଚେଷ୍ଟା କରି ଦେଖ ଏବଂ ଦେଖ ମୁଁ ତୁମକୁ ଏପରି ଆଶୀର୍ବାଦ ଦେବି ଯାହା ଗ୍ରହଣ କରିବା ଅଧ୍ୟତିକ ହେବ। ବାଇବଲରେ ଏହା ହେଉଛି ଏକମାତ୍ର ସମୟ ଯାହା ଈଶ୍ୱର ଏପରି ପ୍ରସ୍ତାବ ଦିଅନ୍ତି। ବନ୍ଧୁ ଏକମାତ୍ର ଦେଖୁଛୁ କି ଈଶ୍ୱର ଏପରି ପ୍ରସ୍ତାବ ଦିଅନ୍ତି। ସେ କୁହନ୍ତି ଏହାକୁ ପରୀକ୍ଷା କରି ଦେଖ। ହଁ ବନ୍ଧୁ, ଯଦି ଏହା ପୂର୍ବରେ ଯଦି ଆପଣମାନେ ଦଶମାଂଶ ଦେଇନାହାନ୍ତି, ଆଜି ଆପଣମାନଙ୍କୁ ମୁଁ କହୁଅଛି, ଆପଣମାନେ ଚେଷ୍ଟା କରନ୍ତୁ, ପରୀକ୍ଷା କରି ଦେଖନ୍ତୁ, ଆପଣମାନେ ଦଶମାଂଶ ଦିଅନ୍ତୁ, ଯାହା ଯାହା ଆପଣ ପାଇଛନ୍ତି ସେଥିରେ ଦଶମାଂଶ ଦିଅନ୍ତୁ। ପରମେଶ୍ୱର ଆପଣଙ୍କୁ 100 ଗୁଣରୁ 100 ଗୁଣର ଆଶୀର୍ବାଦ ଦେବେ। ପରମେଶ୍ୱରଙ୍କ ବାକ୍ୟ କେବେ ହେଲେ ବିଫଳ ହେବ ନାହିଁ। ପରମେଶ୍ୱରଙ୍କର ବିଶ୍ୱାସ କର, ପରମେଶ୍ୱର ଆପଣଙ୍କୁ ନିଶ୍ଚିତ ଭାବରେ ଆଶୀର୍ବାଦ କରିବେ ଯଦି ଆପଣ ସେହି ଦଶମାଂଶ ଦେବେ। ଯେହେତୁ ପରମେଶ୍ୱର କହନ୍ତି ମୋତେ ପରୀକ୍ଷା କରି ଦେଖ, ଚେଷ୍ଟା କରି ଦେଖ କି ତୁମ ଭଣ୍ଡାର, ତୁମ ଗ୍ରହର ବା ତୁମର କୋଠରୀରେ ସ୍ଥାନ ନଥିବ ଯେଉଁଠି ତୁମେ ରଖିପାରିବ ନାହିଁ, ଏମିତି ଆଶୀର୍ବାଦ ମୁଁ କରିବି ବୋଲି, ଏହା କାମ କରିବ ବୋଲି କହୁଛି। ମୁଁ ତୁମକୁ କଥା ଦେଉଛି, ପରମେଶ୍ୱର କହନ୍ତି ମୁଁ ତୁମକୁ କଥା ଦେଉଛି, ମୁଁ ପ୍ରତିଜ୍ଞା କରୁଛି ମୁଁ ଏହିପରି ଆଶୀର୍ବାଦ କରିବି ଯେ କି ଯଥେଷ୍ଟ ରୂପେ ମୁଁ ଆଶୀର୍ବାଦ କରିବି ବୋଲି। ଈଶ୍ୱରଙ୍କ ଦଶମାଂଶ ପ୍ରତିଶ୍ରୁତିର ସତ୍ୟକ ସମଗ୍ର ବିଶ୍ୱରେ ଶହ ଶହ ହଜାର ତୀର୍ଥର ଆନନ୍ଦର ସାକ୍ଷ୍ୟ ଦେବ ବୋଲି ଆମେ ଦେଖୁଅଛୁ। ସେମାନେ ସମସ୍ତେ ଏହି ବାକ୍ୟର ସତ୍ୟତା ଶିଖନ୍ତି, ତୁମେ ଈଶ୍ୱରଙ୍କୁ ଦେଇପାରିବ ନାହିଁ। ବନ୍ଧୁ, ତାହେଲେ ଆଜିଠୁ ଆପଣ ପରୀକ୍ଷା କରି ଦେଖନ୍ତୁ, ପରୀକ୍ଷା ପରମେଶ୍ୱରଙ୍କୁ ସେହି ଦଶମାଂଶ ଦେବାର ଦିଅନ୍ତୁ, ପରମେଶ୍ୱର ଆପଣଙ୍କୁ କିପରି ଆଶୀର୍ବାଦ କରିବ ତାହା ଆପଣମାନେ ଜାଣିପାରିବେ। ତାହେଲେ ଯେତେବେଳେ ଆମେ ଦଶମାଂଶ ପ୍ରକୃତରେ ଆମର ଟଙ୍କା କିଏ ଗ୍ରହଣ କରେ? ହଁ, ଏଇଟା ଏହା ଏକ ବଡ଼ ପ୍ରଶ୍ନ। ଯେଉଁ ଦଶମାଂଶ ଆମେ ଦେଉଛୁ ସେ ଦଶମାଂଶ ପ୍ରକୃତରେ କିଏ ଗ୍ରହଣ କରେ? ଏଭ୍ରି 7-8 କରେ ଏଠାରେ ମଣିଷମାନେ ଦଶମାଂଶ ଗ୍ରହଣ କରନ୍ତି, କିନ୍ତୁ ସେଠାରେ ସେ ଯୀଶୁ ସେମାନଙ୍କୁ ଗ୍ରହଣ କରନ୍ତି। କିଏ? ମଣିଷମାନେ ଗ୍ରହଣ କରନ୍ତି। ଆଉ ଯେମାନେ ମଣିଷମାନେ ଗ୍ରହଣ କରନ୍ତି ସେଠାରେ କିଏ ଗ୍ରହଣ କରନ୍ତି? ଯୀଶୁ ସେମାନଙ୍କୁ ଗ୍ରହଣ କରନ୍ତି। ଯିଏ ଦଶମାଂଶ ଦେଉଛି ସେ ମଣିଷକୁ, ଆଉ ସେ ମଣିଷକୁ ଯୀଶୁ ଗ୍ରହଣ କରନ୍ତି ବୋଲି ଆମେ ଦେଖୁଛୁ। ଆମର ସ୍ୱର୍ଗୀୟ ମହାଯାଜକ ଯୀଶୁ ଆମର ଦଶମାଂଶ ଗ୍ରହଣ କରନ୍ତି। ମନେ ରଖନ୍ତୁ, କିଏ ଗ୍ରହଣ କରନ୍ତି? ଆମର ସ୍ୱର୍ଗୀୟ ମହାଯାଜକ ଯୀଶୁ ଆମର ଦଶମାଂଶ ଗ୍ରହଣ କରନ୍ତି। ଆଦମ ଏବଂ ହବା କେଉଁ ପରୀକ୍ଷଣରେ ବିଫଳ ହେଲେ? ଏକ ପରୀକ୍ଷା ଯାହାକି ଯଦି ଆମେ ତାଙ୍କ ରାଜ୍ୟର ଉତ୍ତରାଧିକାରୀ ହେବା ତେବେ ସମସ୍ତେ ନିଶ୍ଚିତ ପାସ୍ କରିବେ। ବନ୍ଧୁ, ସେମାନେ ଜିନିଷ ଗ୍ରହଣ କଲେ ଯାହା ଈଶ୍ୱର ସେମାନଙ୍କୁ ନୁହେଁ ବୋଲି କହିଥିଲେ। ଈଶ୍ୱର ଆଦମ ଏବଂ ହବାଙ୍କୁ ଏଦେନ ବଗିଚାରେ ଥିବା ସମସ୍ତ ଗଛର ଫଳ ଦେଲେ। କେବଳ ଗୋଟିଏ ଭଲ ଏବଂ ମନ୍ଦ ଜ୍ଞାନର ବୃକ୍ଷ, ଯାହା ଆମେ ଆଦି ପୁସ୍ତକ 2:16-17 ପାଉଛୁ, ସେ କହିଲେ ସେହି ଗଛର ଫଳ ଖାଇବା ସେମାନଙ୍କର ନୁହେଁ ବା ଖାଇବ ନାହିଁ ବୋଲି କହିଲେ। କିନ୍ତୁ ସେମାନେ ପରମେଶ୍ୱରଙ୍କୁ ବିଶ୍ୱାସ କଲେ ନାହିଁ, ସେମାନେ ଫଳ ଖାଇଲେ ଏବଂ ପଡ଼ିଗଲେ, ଏବଂ ଦୀର୍ଘ ଭୟଙ୍କର ପାପର ଦୁନିଆର ଆରମ୍ଭ ହେଲା। ଆଜି ଲୋକମାନଙ୍କୁ ଈଶ୍ୱର ତାଙ୍କର ଧନ, ଜ୍ଞାନ ଏବଂ ସ୍ୱର୍ଗର ଅନ୍ୟ ସମସ୍ତ ଆଶୀର୍ବାଦ ଦିଅନ୍ତି। ଈଶ୍ୱର ଯାହା ମାଗନ୍ତି ତାହା ହେଉଛି ଆମର ଆୟର ଏକ ଦଶମାଂଶ। ଆଲେବିୟ ପୁସ୍ତକ 27:30 ଆମେ ପାଉଛୁ, ଏବଂ ଆଦମ ଏବଂ ହବାଙ୍କ ପରି ସେ ମଧ୍ୟ ଏହାକୁ ବଳପୂର୍ବକ ଗ୍ରହଣ କରନ୍ତି ନାହିଁ, ସେ ଏହାକୁ ଆମ ପାଖରେ ଛାଡ଼ି ଦିଅନ୍ତି, କିନ୍ତୁ କୁହନ୍ତି ତାହା ନିଅ ନାହିଁ, ଏହା ପବିତ୍ର ଅଟେ, ଏହା ମୋର। ଯେତେବେଳେ ଆମେ ଜାଣିଶୁଣି ଈଶ୍ୱରଙ୍କ ଦଶମାଂଶ ନେଇଥାଉ ଏବଂ ଏହାକୁ ନିଜ ବ୍ୟବହାର ପାଇଁ ଉପଯୁକ୍ତ କରିଥାଉ। ଆମେ ଆଦମ ଏବଂ ହବାଙ୍କ ପାପର ପୁନରୁତ୍ଥିତ କରୁଥାଉ ଏବଂ ଏପରି ଆମର ମୁକ୍ତିଦାତା ଉପରେ ଏକ ଦୁଃଖଦ ବିଶ୍ୱାସର ଅଭାବ ପ୍ରଦର୍ଶନ କରୁ। ଈଶ୍ୱର ଆମର ଟଙ୍କା ଆବଶ୍ୟକ କରନ୍ତି ନାହିଁ ବନ୍ଧୁ, ମନେ ରଖନ୍ତୁ। ଈଶ୍ୱରଙ୍କୁ ତୁମର ସହଭାଗୀ କର। ଯେତେବେଳେ ତୁମେ ଈଶ୍ୱରଙ୍କ ଦଶମାଂଶ ଫେରାଇବ, ତୁମେ ଯାହା କିଛି କର ସେଥିରେ ତୁମେ ତାଙ୍କୁ ଅଂଶୀଦାର କର। କି ଚମତ୍କାର ଆଶୀର୍ବାଦ ପ୍ରାପ୍ତ ଅଧିକାର ଏବଂ ତୁମେ ଅଂଶୀଦାରର ମାନେ ତାଙ୍କ ସହିତ ଏକ ସାଥୀ ଭାବରେ ଆପଣଙ୍କର ଲାଭ କରିବାକୁ ସବୁକିଛି ଅଛି ଏବଂ ହରାଇବାକୁ କିଛି ନାହିଁ। ତଥାପି ଈଶ୍ୱର ନିଜ ଟଙ୍କା ଦେବା ଏକ ବିପଦଜନକ ଉଦ୍ୟମ ଯାହା ସେ ଆତ୍ମାଙ୍କ ସଞ୍ଚୟ ପାଇଁ ପ୍ରସ୍ତୁତ କରୁଛି ଏବଂ ଏହାକୁ ଆମର ବ୍ୟକ୍ତିଗତ ବଜେଟ୍ ପାଇଁ ବ୍ୟବହାର କରୁଛନ୍ତି। ବନ୍ଧୁ, ଦଶମାଂଶ ସହିତ ଯାହା ଈଶ୍ୱରଙ୍କ ଅଟେ, ଈଶ୍ୱର ତାଙ୍କ ଲୋକମାନଙ୍କ ଠାରୁ ଆଉ କ'ଣ ମାଗନ୍ତି? ଏକ ନୈବେଦ୍ୟ ଆଣ ଏବଂ ତାଙ୍କ ପ୍ରାଙ୍ଗଣକୁ ଆସ ବୋଲି ଗୀତ ସଂହିତା 198 ଆମେ ଦେଖାଉଛୁ। ହଁ ବନ୍ଧୁ, ପ୍ରଭୁ ତାଙ୍କ କାର୍ଯ୍ୟ ପାଇଁ ନୈବେଦ୍ୟ ଦେବାକୁ କୁହନ୍ତି। ତାଙ୍କ ପ୍ରତି ଆମର ପ୍ରେମ ଏବଂ ଆଶୀର୍ବାଦ ପାଇଁ ଆମର ଧନ୍ୟବାଦ। ତାହେଲେ ନୈବେଦ୍ୟ କ'ଣ ତାହା ଆମେ ଦେଖିବା। ମୁଁ ଈଶ୍ୱରଙ୍କ ନୈବେଦ୍ୟ ପରି କେତେ ଦେବି? ବନ୍ଧୁ, ନୈବେଦ୍ୟ କ'ଣ? ନୈବେଦ୍ୟ ହେଉଛି ଆପଣଙ୍କ ମନ ଇଚ୍ଛାରେ ଯାହା ଯାହା ଈଶ୍ୱରଙ୍କୁ ଚାନ୍ଦା ଦେଉଛନ୍ତି ତାହା ହେଉଛି ନୈବେଦ୍ୟ। ପ୍ରତ୍ୟେକ ନିଜ ହୃଦୟରେ ଯେପରି ଇଚ୍ଛା କରନ୍ତି ତାହା ଦିଅନ୍ତୁ, କ୍ରୋଧିତ କିମ୍ବା ଆବଶ୍ୟକତା ନୁହେଁ, କାରଣ ଈଶ୍ୱର ଏକ ଖୁସି ଦାତାଙ୍କୁ ଭଲ ପାଆନ୍ତି ବୋଲି ଦ୍ୱିତୀୟ କରନ୍ତି 9:7 ଦେଖାଉଛୁ। ଦଶମାଂଶ ଆମେ ଦେବାକୁ ପଡ଼ିବ। ଦଶମାଂଶ ହେଉଛି ଈଶ୍ୱରଙ୍କର, ଆଉ ଈଶ୍ୱରଙ୍କର ଦଶମାଂଶ ଆମେ ଦେବାକୁ ପଡ଼ିବ। ତା ବାଦେ ଆପଣଙ୍କ ଇଚ୍ଛାରେ ଈଶ୍ୱରଙ୍କୁ ନୈବେଦ୍ୟ ଦିଅ। ହୋଇପାରେ 10 ଟଙ୍କା, ହୋଇପାରେ 20 ଟଙ୍କା, ହୋଇପାରେ 30 ଟଙ୍କା, ହୋଇପାରେ 1000 ଟଙ୍କା, ଯାହା ଯାହା ଆପଣଙ୍କ ମନ ଇଚ୍ଛାରେ କ୍ରୋଧିତରେ ନିଏ ବା ଦୁଃଖିତରେ ନୁହଁ, ଖୁସିରେ ତାଙ୍କୁ ଦିଅ ବୋଲି ଆମେ ପାଉଅଛୁ, ତାହା ହେଉଛି ନୈବେଦ୍ୟ। ନୈବେଦ୍ୟ ପାଇଁ ବାଇବଲ ଏକ ନିର୍ଦ୍ଦିଷ୍ଟ ପରିମାଣ ନିର୍ଦ୍ଦିଷ୍ଟ କରେ ନାହିଁ। ପ୍ରତ୍ୟେକ ବ୍ୟକ୍ତି ନିଷ୍ପତ୍ତି ନିଅନ୍ତି ତାହା ଶକ୍ତି ଅନୁସାରେ ଯାହା ସେ ଦେଇପାରିବ ଦେବ, ଯେପରି ଈଶ୍ୱର ପ୍ରଭାବିତ କରନ୍ତି କେତେ ତେବେ ଏବଂ ତାପରେ ଏହାକୁ ଖୁସିରେ ଦିଅନ୍ତି। ବନ୍ଧୁ, ଦେବା ବିଷୟରେ ଈଶ୍ୱର ଆମ ସହିତ କେଉଁ ଅତିରିକ୍ତ ବାଇବଲ ନୀତି ବାଟନ୍ତି? ଆମର ପ୍ରଥମ ପ୍ରାଥମିକ ନିଜକୁ ପ୍ରଭୁଙ୍କ ନିକଟରେ ଦେବା ଉଚିତ। ପ୍ରଥମ ଜିନିଷ ହେଉଛି, ସବୁଠୁ ଶ୍ରେଷ୍ଠ ଜିନିଷ ହେଉଛି କି ଆମେ ନିଜକୁ ପ୍ରଭୁଙ୍କଠାରେ ସମର୍ପଣ କରିବାକୁ ପଡ଼ିବ, ନିଜକୁ ପ୍ରଭୁଙ୍କଠାରେ ଦେବାକୁ ହେବ, ତେବେ ଆମେ ଈଶ୍ୱରଙ୍କୁ ଅତି ଉତ୍ତମ ଭାବରେ ଦେବା ଉଚିତ। ଏହିପରି ହିତୋପଦେଶ 3:9 ଆମେ ପାଉଛୁ। ତାହେଲେ ଈଶ୍ୱର ଉଦ୍ଧାରଦାତାଙ୍କୁ ଆଶୀର୍ବାଦ କରନ୍ତି, ଯେଉଁ ଲୋକ ଦିଅନ୍ତି ସେଇ ଲୋକଙ୍କୁ ପରମେଶ୍ୱର ଆଶୀର୍ବାଦ ଦିଅନ୍ତି ବୋଲି ଆମେ ଦେଖୁଅଛୁ ହିତୋପଦେଶ 11:24-25। ଗ୍ରହଣକାରୀ କରିବା ଅପେକ୍ଷା ଦାନ କରିବା ଅଧିକ ଆଶୀର୍ବାଦ ଅଟେ ବୋଲି ପ୍ରେରିତ 20:35 ଦେଖନ୍ତୁ। ବନ୍ଧୁ, ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅଧିକ ଆଶୀର୍ବାଦ ବୋଲି ଆମେ ଦେଖୁଅଛୁ। ତା ବାଦେ Luke 12:16-21 ଆମେ ଦେଖୁଛୁ, ଯେତେବେଳେ କଳଙ୍କିତ ହୁଏ ଆମେ ସଠିକ ଭାବରେ ଆମର ଈଶ୍ୱରଙ୍କ ଦ୍ୱାରା ଦିଆଯାଇଥିବା ଆଶୀର୍ବାଦ ବ୍ୟବହାର କରୁ ନା। ଈଶ୍ୱର ଆମେ ଦେଇଥିବା ଅପେକ୍ଷା ଅଧିକ ଫେରାନ୍ତି। ଆମେ ଅଳ୍ପ ଦିଅନ୍ତୁ ଦେଉ ପରମେଶ୍ୱରଙ୍କୁ, ମତ ପରମେଶ୍ୱର ଆମକୁ ବହୁତ ଦିଅନ୍ତି, ଯାହାକି ଆମମାନଙ୍କୁ ଯଥେଷ୍ଟ ଅଧିକ ହୋଇଥାଏ। ଈଶ୍ୱର କିପରି ଆମକୁ ସମୃଦ୍ଧ କରିଛନ୍ତି ଏବଂ ଆଶୀର୍ବାଦ କରନ୍ତି ତାହା ଅନୁପାତରେ ଦେବା ଉଚିତ। ଯେପରି ପରମେଶ୍ୱରଙ୍କ ଆମକୁ ଯେମିତି ଆଶୀର୍ବାଦ କରୁଛନ୍ତି ସେଇ ଆଶୀର୍ବାଦ ଯେମିତି ଆମେ ପ୍ରାପ୍ତ ହୋଇଅଛୁ ସେଇ ପ୍ରକାରେ ଆମେ ଦେବାର ଉଚିତ। ଆମେ ସକ୍ଷମ ହେବା ଉଚିତ ବୋଲି ଦ୍ୱିତୀୟ ବିବରଣ 16:17 ଆମେ ଦେଖୁଅଛୁ। ବନ୍ଧୁ, ଆମେ ଈଶ୍ୱରଙ୍କ ନିକଟକୁ ଏକ ଦଶମାଂଶ ଫେରାଇ ଦେଉ ଯାହାଙ୍କର ଏକ ପୂର୍ବରୁ ଅଛି। ଆମେ ମଧ୍ୟ ନୈବେଦ୍ୟ ଦେଇଥାଉ ଯାହା ସ୍ୱତଃକୃତ ଏବଂ ଆନନ୍ଦର ଦିଆଯିବା ଉଚିତ, ଦୁଃଖରେ ନୁହେଁ, ବରଂ ମନ ଖୁସିରେ ଦେବାକୁ ପଡ଼ିବ, ଯେହେତୁ ପରମେଶ୍ୱର ଆମମାନଙ୍କୁ ଆପଣା ପୁତ୍ରକୁ ଦାନ କରିଛନ୍ତି ମନ ଖୁସିରେ। ତାହେଲେ ପ୍ରଭୁଙ୍କର କ'ଣ ଅଛି? ଏ ଦୁନିଆର ସମସ୍ତ ରୂପା ସୁନା ହେଉଛି ପ୍ରଭୁଙ୍କର। ପ୍ରଭୁଙ୍କର ସମସ୍ତ ଦୁନିଆରେ ଯାହା 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 ଆପଣମାନେ ଭାବନ୍ତି ଭାବିପାରନ୍ତି ସବୁକିଛି ପରମେଶ୍ୱରଙ୍କର, ଏ ଦୁନିଆ ହିଁ ପରମେଶ୍ୱରଙ୍କର। ଗୀତ ସଂହିତା 24:21 ଆମେ ଦେଖୁ, ପୃଥିବୀ ଏବଂ ଏହାର ସମସ୍ତ ଲୋକ ଈଶ୍ୱରଙ୍କର, ପୃଥିବୀ ଏହାର ସମସ୍ତ ଲୋକ ଈଶ୍ୱରଙ୍କର। ତାପରେ ଗୀତ ସଂହିତା 50:10-12 ଆମେ ଦେଖୁଛୁ, ଜଗତ ଏବଂ ସେଥିରେ ଥିବା ସମସ୍ତ ଜିନିଷ ଈଶ୍ୱରଙ୍କର, ଜଗତ ଏବଂ ସେଥିରେ ଥିବା ସମସ୍ତ ଲୋକ ହେଉଛନ୍ତି ଈଶ୍ୱରଙ୍କର, କିନ୍ତୁ ସେ ଲୋକମାନଙ୍କୁ ତାଙ୍କର ମହାନ ଧନ ବ୍ୟବହାର କରିବାକୁ ଅନୁମତି ଦିଅନ୍ତି। ସମୃଦ୍ଧ ହେବା ଏବଂ ଧନ ସଂଗ୍ରହ କରିବା ପାଇଁ ସେ ସେମାନଙ୍କୁ ଜ୍ଞାନ ଏବଂ ଶକ୍ତି ମଧ୍ୟ ପ୍ରଦାନ କରନ୍ତି। ଦ୍ୱିତୀୟ ବିବରଣୀ 8:18 ସବୁକିଛି ପ୍ରଦାନ କରିବା ପ୍ରତିବଦଳରେ ଈଶ୍ୱର ଯାହା ପଚାରୁଛନ୍ତି ତାହା ହେଉଛି ଯେ ଆମେ ତାଙ୍କ ବ୍ୟବସାୟ କାର୍ଯ୍ୟର ତାଙ୍କର ବିପୁଳ ବିନିଯୋଗର ସ୍ୱୀକୃତିରେ ଭାବରେ 10% ଫେରାଇବା ଏବଂ ଆମର ପ୍ରେମ ଏବଂ କୃତଜ୍ଞତାର ଅଭିବ୍ୟକ୍ତି ଭାବରେ ନୈବେଦ୍ୟ ବୋଲି ଆମେ ଦେଖୁଅଛୁ। ବନ୍ଧୁ, ତାହେଲେ ପ୍ରଭୁ ସେହି ଲୋକମାନଙ୍କୁ କିପରି ସୂଚିତ କରନ୍ତି ଯେଉଁମାନେ ତାଙ୍କ 10% ବା ଦଶମାଂଶ ଫେରସ୍ତ କରନ୍ତି ନାହିଁ ଏବଂ ନୈବେଦ୍ୟ ଦିଅନ୍ତି ନାହିଁ? କ'ଣ ଜଣେ ଲୋକ ଈଶ୍ୱରଙ୍କୁ ଲୁଟିବ, ତଥାପି ତୁମେ ମୋତେ ଲୁଟି ନେଉଛ, କିନ୍ତୁ ତୁମେ କହୁଛ ଆମେ କେଉଁ ଉପାୟରେ ତୁମକୁ ଲୁଟି ନେଉଛୁ? ଦଶମାଂଶ ଏବଂ ନୈବେଦ୍ୟରେ 3:8। ବନ୍ଧୁ, ସେମାନଙ୍କୁ ଡକାୟତ ବୋଲି କହୁଛନ୍ତି। ଆପଣ କଳ୍ପନା କରିପାରିବେ କି ଲୋକମାନେ ଈଶ୍ୱରଙ୍କ ଠାରୁ ଚୋରି କରୁଛନ୍ତି? ତାହେଲେ ବନ୍ଧୁ, ଚାଲନ୍ତୁ ଯେଉଁ ଆଶୀର୍ବାଦ ଆମେ ପରମେଶ୍ୱରଙ୍କଠାରୁ ପାଇଅଛୁ ସେହି ଆଶୀର୍ବାଦକୁ ପରମେଶ୍ୱରଙ୍କୁ ଦଶମାଂଶ ଉପରେ ନୈବେଦ୍ୟ ଭାବରେ ଦେବା, ଯେପରିକି 10%ର 100% ବା 10 ଟଙ୍କାରୁ 1000 ଟଙ୍କା ହୋଇପାରିବ, ସେହିପରି ଆମେ ଆଶୀର୍ବାଦ ପାଇପାରିବା। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ, ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣେଇଲେ ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ହେଉଛି ସୁନିଗ୍ରହଣ କର। ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA अथवा डाउनलोड करन्तु आमर मोबाइल आप आपणकर मोबाइल प्ले स्टोर को जानतु आउ टाइप करन्तु द वॉइस ऑफ होप आउ डाउनलोड करन्तु ईश्वर आपणको आशीर्वाद करन्तु। धन्यवाद।
I'm not afraid to die.